आकाशवाणी संवाद पढ़ुछंती आदित्य नारायण दास। मुख्य संवाद, विभिन्न क्षेत्र में द्विपाक्षिक सहयोग नहीं भारत और थाइलैंड मध्य छटी बुझामणापत्र स्वाक्षरित। उभय देश मध्य संपर्क को रणनैतिक भागीदारी में परिणत करने नहीं घोषणा कले प्रधानमंत्री। वाकफ संशोधन बिल उपरे राज्यसभा जारी रही आलोचना। खाद्य गुणवत्ता सुनिश्चित करने लक्ष्य देश में 100 परीक्षागार कार्यकारी कहले खाद्य प्रक्रियाकरण मंत्री। शिक्षक निजुक्ति दुर्नीति मामलें पश्चिमबंग हाइकोर्ट निष्पत्ति को कायम रखिले सुप्रीमकोर्ट। एवं आईपीएल क्रिकेट आज मैच रे टॉस जीति बोलिंग करने को निष्पत्ति नला सनराइजर्स हैदराबाद। विस्तृत संवाद, सूचना और प्रजुक्ति, सामुद्रिक, एमएसएमई, हस्तशिल्प एवं हस्तंत क्षेत्र समेत विभिन्न क्षेत्र में द्विपाक्षिक सहयोग नहीं भारत और थाइलैंड मध्य 6 बुझामणापत्र स्वाक्षरित होई। बैंकॉक ठारे प्रधानमंत्री नरेन्द्र मोदी और थाइलैंड प्रतिपक्ष पोटांगटांग सिनावाटांग मध्य द्विपाक्षिक आलोचना पर यह चुक्ति स्वाक्षरित होई। उभय पक्ष द्विपाक्षिक संपर्क विभिन्न क्षेत्र में अग्रगति नहीं समीक्षा करते। भारत थाइलैंड सहभागिता को अधिक त्वरान्वित करने और आंचलिक और द्विपाक्षिक स्वार्थ संबलित विभिन्न प्रसंग उपर उभय नेता मत विनिमय करते। प्रधानमंत्री श्री मोदी को गार्ड ऑफ ऑनर प्रदान करा जायथिला। आलोचना पर प्रधानमंत्री श्री मोदी मिलित बिबृति में भारत थाइलैंड संपर्क को रणनैतिक भागीदारी में परिणत करने संक्रांत निष्पत्तिर घोषणा कर। आक्ट ईस्ट नीति एवं भारत प्रशांत महासागरीय दृष्टिकोणरु थाइलैंडर स्थान स्वतंत्र बोली प्रधानमंत्री कहते। उभय देशर सुरक्षा संस्थागुड़िक मध्यरे रणनैतिक भागीदारीता नहीं आलोचना हेबा परे प्रधानमंत्री गुरुत्वारोप करिछंति।
भारत की एक्ट ईस्ट पॉलिसी और हमारे इंडो पैसिफिक विजन में थाइलैंड का विशेष स्थान है। आज हमने अपने संबंधों को स्ट्रेटेजिक पार्टनरशिप का रूप देने का निर्णय लिया है। सुरक्षा एजेंसियों के बीच स्ट्रेटेजिक डायलॉग स्थापित करने पर भी चर्चा की। साइबर क्राइम के शिकार भारतीयों को वापस भारत भेजने में थाईलैंड सरकार से मिले सहयोग के लिए हमने थाईलैंड सरकार का आभार प्रकट किया।
आलोचना समय उभय पक्ष पर्यटन, संस्कृति एवं शिक्षा क्षेत्र उपर गुरुत्व प्रदान कर। पारस्परिक वाणिज्य और पुंजनिवेश मध्य आलोचना होइथिबार जनापड़ी। उभय देश मध्य संपर्क बहु पुरातन और गभीर सांस्कृतिक और आध्यात्मिक सूत्र में जड़ित बोली प्रधानमंत्री कहते। संप्रति थाइलैंड भूकंप में प्राण हरैथिबा लोकों पर प्रधानमंत्री श्री मोदी भारतवासी तरफ समवेदना जनाइबा सह आहतों आशु आरोग्य कामना करिछंति। थाइलैंड को एही दुईदिनिया गस्त अवसर में प्रधानमंत्री आज संध्या थाइलैंड प्रतिपक्ष पोटांगटांग सेनावर्तांक सह विभिन्न द्विपाक्षिक प्रसंग नहीं आलोचना करिबे। विभिन्न क्षेत्र में अग्रगतिर नूतन मार्ग उन्मोचन नहीं मध्य दुई नेतांक मध्यरे मत विनिमय हेबार कार्यसूची रही। अवसर में केतक बुझामणापत्र मध्य स्वाक्षरित हेब। षष्ठ बिमस्टेक शिखर सम्मेलन में आसंताकाली प्रधानमंत्री जोगदेवे। चलित थरर विषयवस्तु रही बिमस्टेक समृद्ध, सहनशील और उन्मुक्त। यह शिखर सम्मेलन में बैंकॉक विजन 2030 उपरे आलोचना करा सहित एहाको ग्रहण करा आशा करा जाई। अवसर में बिमस्टेक गोष्ठी राष्ट्रगुड़िकर भविष्य कार्यपंथा नहीं प्रस्तुत रिपोर्टगुड़िक मत विनिमय हेबो। शिखर सम्मेलन अवसर में विभिन्न क्षेत्र में केतक बुझामणापत्र स्वाक्षरित होवार संभावना रही। बिमस्टेक शिखर सम्मेलन पर प्रधानमंत्री आसंताकाली तीनदिनिया श्रीलंका गस्तर जिबे। राष्ट्रपति अनुरा कुमार दिशानायकंक निमंत्रण क्रमे प्रधानमंत्री श्रीलंका गस्तर जाउछन्ति। सूचनाजोग्य राष्ट्रपति भावे दायित्व ग्रहण करिबा परे श्री दिशानायक प्रथम विदेश गस्तरे आसी भारत में पहुंचीले। श्री मोदी प्रधानमंत्रीत्व कार्यकाल मध्य यह हूँ चतुर्थ श्रीलंका गस्त। दुई देश मध्य संस्कृति, इतिहास, धर्म एवं लोकों मध्य सुदृढ़ संपर्क रही। श्रीलंका हूँ भारत पड़ोशी प्रथम नीतिर एक अविच्छेद्य अंग। थाइलैंड बैंकॉक ठारे आज प्रधानमंत्री नरेन्द्र मोदी को प्रतिपक्ष पोटांगटांग सेनावर्ता एक ऐतिह विश्व टाई पिटाका सजेय फोनेटिक एडिशन प्रदान करिछंति। तत्कालीन राजा रामा नवम भूमिबोल अद्युल तेज एवं राणी सिरिकित्त 70 ବର୍ଷ ଶାସନକାଳ ଅବସରରେ 2016 ମସିହାରେ ଥାଇଲାଣ୍ଡ ସରକାର ଏହାକୁ ନିଜ ଦେଶକୁ ଆଣିଥିଲେ। ଭଗବାନ ବୁଦ୍ଧଙ୍କର ଶିକ୍ଷାର ଏହା ହେଉଛି ଏକ ସଂକଳନ ଯେଉଁଥିରେ ପାଲି ଟିପିକାଙ୍କ ନନିୟୁତରୁ ଅଧିକ ଅକ୍ଷରର ସଠିକ୍ ଉଚ୍ଚାରଣ ରହିଛି। ଥାଇଲାଣ୍ଡ ସରକାର ଏହାକୁ 30ଟିରୁ ଅଧିକ ଦେଶକୁ ସମସ୍ତଙ୍କ ପାଇଁ ଶାନ୍ତି ଓ ଜ୍ଞାନର ଉପହାର ଭାବେ ପ୍ରଦାନ କରିଛନ୍ତି। ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ଥାଇଲାଣ୍ଡ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହା ତାଙ୍କ ପ୍ରତି ଏକ ସ୍ୱତନ୍ତ୍ର ସମ୍ମାନ ବୋଲି ଶ୍ରୀ ମୋଦି କହିଛନ୍ତି। ରାଜ୍ୟସଭାରେ ୱାକଅପ୍ ସଂଶୋଧନ ବିଲ୍ ଉପରେ ଆଲୋଚନା ଚାଲିଛି। ବିଲ୍କୁ ଆଗତ କରି ସଂସଦୀୟ ଓ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ୱାକଅପ୍ ସମ୍ପର୍କିତ ଶୃଙ୍ଖଳିତ ପରିଚାଳନା, ଐତିହ୍ୟସ୍ଥଳୀଗୁଡ଼ିକର ସୁରକ୍ଷା ଏବଂ ସାମାଜିକ କଲ୍ୟାଣକୁ ପ୍ରୋତ୍ସାହନ ପ୍ରଦାନ କରିବା ଏହି ବିଲ୍ର ଉଦ୍ଦେଶ୍ୟ। ୱାକଅପ୍ ସମ୍ପତ୍ତି ପରିଚାଳନାରେ ସ୍ୱଚ୍ଛତା ବୃଦ୍ଧି, ୱାକଅପ୍ ବୋର୍ଡ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ମଧ୍ୟରେ ସମନ୍ୱୟକୁ ଶୃଙ୍ଖଳିତ କରିବା ସହିତ ଅଂଶୀଦାରଙ୍କର ଅଧିକାରର ସୁରକ୍ଷା କରି ପ୍ରଶାସନରେ ଉନ୍ନତି ଆଣିବା ଏହି ଆଇନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି। ମୁସଲମାନ ସମ୍ପ୍ରଦାୟର ମହିଳା, ବିଶେଷକରି ବିଧବା ଏବଂ ଛାଡ଼ପତ୍ର ପାଇଥିବା ମହିଳାଙ୍କ ଆର୍ଥିକ ଓ ସାମାଜିକ ସ୍ଥିତିରେ ଉନ୍ନତି ଆଣିବାକୁ ଏହି ବିଲ୍ ମାଧ୍ୟମରେ ପ୍ରୟାସ କରାଯାଉଛି ବୋଲି ସେ କହିଛନ୍ତି। ଯୁଗ୍ମ ସଂସଦୀୟ କମିଟି ବିଭିନ୍ନ କ୍ଷେତ୍ରର ମତାମତ ଏବଂ ପରାମର୍ଶକୁ ଆଧାର କରି ଦେଇଥିବା ସୁପାରିଶ ଭିତ୍ତିରେ ଏହି ବିଲ୍ରେ ଆବଶ୍ୟକ ସଂଶୋଧନ ପ୍ରସ୍ତାବ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ରିଜିଜୁ କହିଛନ୍ତି।
हम चाहते हैं कि सबको डिसीजन मेकिंग का बॉडी में जगह मिलना चाहिए, इसलिए सबको एम्पावरमेंट कर रहे हैं। एफिशिएंसी को हम इंक्रीज करने के लिए टेक्नोलॉजी का इस्तेमाल करने का भरपूर इसमें प्रावधान किया गया है। अब सेंट्रलाइज डेटाबेस होगा, डिजिटल पोर्टल होगा जो सारा स्टेट बोर्ड के साथ में लिंक होगा, लाइव होगा। वर्क प्रॉपर्टी का कंटिन्यूअसली रजिस्ट्रेशन, ट्रैकिंग, कंप्लायंस पूरा व्यवस्था करके हमने एफिशिएंसी को टारगेट दिया है।
ସୂଚନାଯୋଗ୍ୟ, ଏହି ବିଲ୍ ଗତକାଲି ଲୋକସଭାରେ ଅନୁମୋଦନ ଲାଭ କରିଛି। କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ଚିରାଗ ପାଶ୍ୱାନ କହିଛନ୍ତି, ଖାଦ୍ୟର ଗୁଣବତ୍ତା ସୁନିଶ୍ଚିତ କରିବାକୁ ସରକାର ଖୁବ୍ ଶୀଘ୍ର ଦେଶରେ 100ଟି ଖାଦ୍ୟ ପରୀକ୍ଷା ଲ୍ୟାବ୍ ନିର୍ମାଣ କରିବେ। ଲୋକସଭାରେ ଶୂନ୍ୟକାଳରେ କେତେକ ଅତିରିକ୍ତ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ପାଶ୍ୱାନ କହିଛନ୍ତି, ଖାଦ୍ୟ ପଦାର୍ଥର ଗୁଣବତ୍ତା ଉପରେ ସରକାର କୌଣସି ପ୍ରକାର ଆପୋଷ ବୁଝାମଣା କରିବେ ନାହିଁ। ସେ କହିଛନ୍ତି, ଦେଶରେ 205ଟି ଖାଦ୍ୟ ପରୀକ୍ଷା ଲ୍ୟାବ୍ କାର୍ଯ୍ୟକ୍ଷମ ଥିବାବେଳେ ଏଥିପାଇଁ 503 କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଶ୍ରୀ ପାଶ୍ୱାନ କହିଛନ୍ତି, ଭାରତର ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ଗତ 2 ବର୍ଷ ମଧ୍ୟରେ 3 ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରିଥିବାବେଳେ ଏଥିରୁ 13,000 ନମୁନା ଅସୁରକ୍ଷିତ ଥିବାର ଜଣାପଡ଼ିଛି। ସେ କହିଛନ୍ତି, 2,000ରୁ ଅଧିକ ଲୋକଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରୁଜୁ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି, ଏଫ୍ଏସ୍ଏସ୍ଏଆଇ ବର୍ଷସାରା ଏହାର ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ରାଜ୍ୟ ଖାଦ୍ୟ ନିରାପତ୍ତା ବିଭାଗ ମାଧ୍ୟମରେ ଖାଦ୍ୟ ପଦାର୍ଥର ନିୟମିତ ନିରୀକ୍ଷଣ, ଯାଞ୍ଚ ସହିତ ଖାଦ୍ୟ ନମୁନା ମଧ୍ୟ ସଂଗ୍ରହ କରିଥାଏ। ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗ ହାଇକୋର୍ଟ ଦେଇଥିବା ନିଷ୍ପଭିକୁ ସୁପ୍ରିମକୋର୍ଟ କାୟମ ରଖିଛନ୍ତି। ସରକାରୀ ବିଦ୍ୟାଳୟଗୁଡ଼ିକରେ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ନେଇ 25,000 ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀଙ୍କ ଚାକିରିକୁ କୋଲକାତା ହାଇକୋର୍ଟ ପୂର୍ବରୁ ରଦ୍ଦ କରିଦେଇଥିଲେ। ଏହି ପଦବୀଗୁଡ଼ିକରେ ପୁନଃ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଏବଂ ବିଚାରପତି ସଞ୍ଜୟ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ନିଯୁକ୍ତି ପ୍ରକ୍ରିୟାକୁ 3 ମାସ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ମାନବିକତା ଦୃଷ୍ଟିକୋଣରୁ ପୂର୍ବ ନିଯୁକ୍ତି ପ୍ରକ୍ରିୟାରେ ମନୋନୀତ ହୋଇଥିବା ଦିବ୍ୟାଙ୍ଗ କର୍ମଚାରୀଙ୍କ ନିଯୁକ୍ତିକୁ ସୁପ୍ରିମକୋର୍ଟ ବୈଧ ଘୋଷଣା କରିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଉ ଅଳ୍ପ ସମୟ ପରେ କୋଲକାତାର ଇଡେନ୍ ଗାର୍ଡେନ୍ରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ଆରମ୍ଭ ହେବ। ଟସ୍ ଜିତି ସନ୍ରାଇଜର୍ସ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ 8 ୱିକେଟ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଥିଲା। ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ନେଇ ଭାରତ ଓ ଥାଇଲାଣ୍ଡ ମଧ୍ୟରେ 6ଟି ବୁଝାମଣାପତ୍ର ସ୍ୱାକ୍ଷରିତ। ଉଭୟ ଦେଶ ମଧ୍ୟରେ ସମ୍ପର୍କକୁ ରଣନୈତିକ ଭାଗିଦାରୀରେ ପରିଣତ କରିବା ନେଇ ଘୋଷଣା କଲେ ପ୍ରଧାନମନ୍ତ୍ରୀ। ୱାକଅପ୍ ସଂଶୋଧନ ବିଲ୍ ଉପରେ ରାଜ୍ୟସଭାରେ ଜାରି ରହିଛି ଆଲୋଚନା। ଖାଦ୍ୟ ଗୁଣବତ୍ତା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଦେଶରେ 100ଟି ପରୀକ୍ଷାଗାର କାର୍ଯ୍ୟକାରୀ କରାଯିବ, କହିଲେ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ। ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗ ହାଇକୋର୍ଟଙ୍କ ନିଷ୍ପଭିକୁ କାୟମ ରଖିଲେ ସୁପ୍ରିମକୋର୍ଟ। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଲା ସନ୍ରାଇଜର୍ସ ହାଇଦ୍ରାବାଦ। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।